ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଦେଶର ବିକାଶରେ ପଶ୍ଚିମ ଓଡ଼ିଶାର ଯୋଗଦାନ ରହିଛି କହିଲେ ନୀତି ଆୟୋଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ। ଆଉ କିଛି ସମୟ ପରେ ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା ଫଳ। ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ଏବଂ ଶ୍ରୀଜୀଉମାନଙ୍କର ରାଜେନ୍ଦ୍ରାଭିଷେକ ନୀତିଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ନୀତି ସମ୍ପର୍କରେ ଆଜିର ଛତିଶା ନିଯୋଗ ବୈଠକରେ ହେବ ଆଲୋଚନା। ଦେଶର ବିକାଶରେ ପଶ୍ଚିମ ଓଡ଼ିଶାର ଯୋଗଦାନ ରହିଛି ବୋଲି G20 ଶେର୍ପା ତଥା ନୀତି ଆୟୋଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି। ଦୁଇଦିନିଆ ସମ୍ବଲପୁର ଗସ୍ତର ଦ୍ୱିତୀୟ ଦିନରେ ଆଜି ବୁର୍ଲାସ୍ଥିତ ମହାନଦୀ କୋଇଲା କମ୍ପାନୀ MCL ଏକ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ କାନ୍ତ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ମହଜୁଦ ଥିବା କୋଇଲା, ଆଲୁମିନିୟମ ଏବଂ ଅନ୍ୟ ଖଣିଜ ପଦାର୍ଥ ଦେଶ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ପଶ୍ଚିମ ଓଡ଼ିଶାର ବିକାଶ ଅତ୍ୟନ୍ତ ଜରୁରୀ ବୋଲି ଅମିତାଭ କାନ୍ତ କହିଛନ୍ତି। ଏହି ଅଞ୍ଚଳରେ ନୂଆ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ କିପରି ପ୍ରୋତ୍ସାହନ ଦିଆଯାଇପାରିବ ସେ ସମ୍ପର୍କରେ ଶ୍ରୀ କାନ୍ତ ବୈଠକରେ ଆଲୋଚନା କରିଥିଲେ। ହୀରାକୁଦରେ ଭାସମାନ ସୋଲାର ସାହାଯ୍ୟରେ ସବୁଜ ଶକ୍ତି ଉତ୍ପାଦନର ଏକ ବଡ଼ ସୁଯୋଗ ରହିଛି ବୋଲି G20 ଶେର୍ପା ଶ୍ରୀ କାନ୍ତ କହିଛନ୍ତି।
पहले तो मैं झारसुगुड़ा गया, उसके बाद मैं सांबलपुर और बरगढ़ आया, मैं हीराकुद डैम भी गया, मैं देवरीगढ़ भी गया। मुझे बड़ी खुशी हुई, ये जो एरिया है प्रगति और विकास में इसका बहुत बड़ा कॉन्ट्रीब्यूशन है।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆଜି ଅପରାହ୍ନରେ ପ୍ରକାଶ ପାଇବ। ଚଳିତ ବର୍ଷ ଏକକାଳୀନ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମର ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ଛାତ୍ରଛାତ୍ରୀମାନେ www.results.odisha.gov.in, www.chseodisha.nic.in, www.results.digilocker.gov.in ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 393,96,18 ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା July 1 ଆରମ୍ଭ ହୋଇ 10 ପର୍ଯ୍ୟନ୍ତ ଚାଲିବ। ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9 ଆରମ୍ଭ ହୋଇ 11:30 ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ପରୀକ୍ଷାରେ ବିଦ୍ୟାର୍ଥୀମାନଙ୍କୁ ଅଧିକ 15 ସମୟ ମିଳିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ପାକିସ୍ତାନ ସୀମାନ୍ତ ଅଟାରୀ ୱାଘା ଚେକ୍ପୋଷ୍ଟଠାରେ ବିଟିଂ ରିଟ୍ରିଟ୍ ସମାରୋହ ଆଜି ସନ୍ଧ୍ୟାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ। ଏହି ସମାରୋହ ଗତ ସନ୍ଧ୍ୟାରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହା କେବଳ ଗଣମାଧ୍ୟମ ପାଇଁ ଉଦ୍ଦିଷ୍ଟ ରହିଥିଲା। ଫିରୋଜପୁରର ହୁସେନିୱାଲା ଏବଂ ଫାଜିଲାକାର ସତ୍କି ସୀମା ପୋଷ୍ଟରେ ମଧ୍ୟ ବିଟିଂ ରିଟ୍ରିଟ୍ ସମାରୋହକୁ ଆଜିଠାରୁ ସାଧାରଣ ଜନତା ଉପଭୋଗ କରିପାରିବେ। ଅପରେସନ ସିନ୍ଦୁରକୁ ଦୃଷ୍ଟିରେ ରଖି ଗତ 8 ଏହି ସମାରୋହକୁ ବନ୍ଦ ରଖାଯାଇଥିଲା। ଅପରେସନ ସିନ୍ଦୁରର ସଫଳତା ନେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ପଞ୍ଚାୟତରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଧାମନଗର ବ୍ଲକ ଧୂସୁରୀଠାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ଜନସାଧାରଣ ଯୁବଗୋଷ୍ଠୀ ଯୋଗଦେଇ ନଗର ପରିକ୍ରମା କରି ଭାରତୀୟ ସେନାବାହିନୀର ସାହସକୁ ପ୍ରଶଂସା କରିଥିଲେ। ଜିଲ୍ଲାର ତିହିଡ଼ି, ଚାନ୍ଦବାଲି, ଘଣ୍ଟେଶ୍ୱର, ବଜରାପୁର ଆଦି ପଞ୍ଚାୟତରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟରୁ ବାହାରି ସିନ୍ଧିଗୁଡ଼ା, ମାଳିଗୁଡ଼ା ଦେଇ ଏକମ୍ବାଠାରେ ପହଞ୍ଚିଥିଲା। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ବିଡିଓ କ୍ଷୀରଚନ୍ଦ୍ର ସାହୁ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ କରିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୂଚନା ଅନୁସାରେ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଆଶା କରାଯାଉଛି। ସେ କହିଛନ୍ତି, ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଠିକ୍ ସମୟରେ ନିର୍ବାଚନ ଶେଷ କରିବା ପାଇଁ ପ୍ରୟାସ ଜାରି ରହିଛି। ସୂଚନାଯୋଗ୍ୟ, କୋଭିଡ୍ ଏବଂ କେତେକ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ସମୟରେ ବିଶୃଙ୍ଖଳା ଦେଖାଦେବାରୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ନିମନ୍ତେ 7,64,00,000 ଟଙ୍କା ମଞ୍ଜୁର କରିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ଏହି ଅର୍ଥରେ କୋର୍ଟ ରୁମ୍ଗୁଡ଼ିକର ସୁବିଧା ସହ ଡିଜିଟାଇଜେସନ୍କୁ ବ୍ୟାପକ କରାଯିବ। ସେହିଭଳି ନ୍ୟାୟିକ ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ଖର୍ଚ୍ଚ ହେବ ବୋଲି ଶ୍ରୀ ମେଘୱାଲ କହିଛନ୍ତି। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଅନୁଷ୍ଠିତ ହେବ। ବୈଠକରେ ରାଜେନ୍ଦ୍ରାଭିଷେକ ନୀତିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ନେଇ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବ। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି ସହ ହାତୀ ବେଶକୁ ଶୃଙ୍ଖଳିତ କରାଯିବା ସହିତ ନୀତିକାନ୍ତିକୁ ଠିକ୍ ସମୟରେ କରିବା ନେଇ ବୈଠକରେ ପ୍ରମୁଖ ଭାବେ ଆଲୋଚନା ହେବ। ଏହା ବ୍ୟତୀତ ନୀତିକାନ୍ତି କ୍ରମରେ ଅନବସର ନୀତି ଶ୍ରୀଗୁଣ୍ଡିଚା ଯାତ୍ରାକୁ ଶୃଙ୍ଖଳିତ କରିବା ପ୍ରସଙ୍ଗରେ ବୈଠକରେ ସ୍ଥାନ ପାଇବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଶ୍ରୀକ୍ଷେତ୍ରରେ 21 ଦିନ ବ୍ୟାପୀ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଶେଷ ହେବା ପରେ ଆଜିଠାରୁ ଭିତର ଚନ୍ଦନଯାତ୍ରା ଆରମ୍ଭ ହେବ। 21 ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲୋଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଜାତଭୋଗ ସରିବା ପରେ ଭିତର ଚନ୍ଦନଯାତ୍ରା ନୀତି ଆରମ୍ଭ ହେବ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହୋଇଥାଏ। ଅକ୍ଷୟ ତୃତୀୟାଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ମୋଟ 42 ଦିନ ଧରି ଚନ୍ଦନଯାତ୍ରା ଅନୁଷ୍ଠିତ ହେବାର ବିଧି ରହିଛି। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ପୁରୀ ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟର ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମୀକ୍ଷା କରିଛନ୍ତି। ପୁରୀ ଗସ୍ତବେଳେ ବଡ଼ଦାଣ୍ଡରେ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଶେଷକରି ବଡ଼ଦାଣ୍ଡର ହସ୍ପିଟାଲ ଛକରେ ଥିବା ଡ୍ରେନ୍ଗୁଡ଼ିକର ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହିତ ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହରରେ ଥିବା ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଥିଲେ। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଥିବା ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନେଇ ଆଲୋଚନା କରିଥିଲେ। ମଶା ଉପଦ୍ରବକୁ ନିୟନ୍ତ୍ରଣ ସହିତ ବର୍ଷାଜଳ ନିଷ୍କାସନ ଆଦିର ସମାଧାନ ନେଇ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ। ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରାରେ ଚାରମାଳ ପାଇଁ ବ୍ୟବହାର ନିମନ୍ତେ ତାଳଗଛ ସଂଗ୍ରହ କରାଯାଇଛି। ଢେଙ୍କାନାଳ ଖଡ଼ଗ ପ୍ରସାଦର ଦାତା ଶ୍ରୀ ବିଜୟ ସାହୁ ଏହା ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ରଥ ତତ୍ତ୍ୱାବଧାରକ ଭୋଇ ସର୍ଦ୍ଦାର ମହାରଣାଙ୍କ ମିଳିତ ଟିମ୍ ସମ୍ପୃକ୍ତ ଗ୍ରାମକୁ ଗସ୍ତ କରି ଗଛ ଚୟନ କରି ଜଙ୍ଗଲ ବିଭାଗ ସହାୟତାରେ ତାଳଗଛଗୁଡ଼ିକୁ କାଟିବା ସହ ପରିବହନ ବ୍ୟବସ୍ଥା କରିଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଶ୍ରୀ ସାହୁଙ୍କ ସହଯୋଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ନୂଆପଡ଼ାରେ ଜିଲ୍ଲା ପରିବେଶ ନିରୀକ୍ଷଣ ସମିତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀର ଶାଖାର ଆଞ୍ଚଳିକ ଅଧିକାରୀ ପରିବେଶ ଯନ୍ତ୍ରୀ ବବିତା ସିଂଙ୍କ ଆହ୍ୱାନକ୍ରମେ ସଭା ଅନୁଷ୍ଠିତ ହୋଇଥିଲା। ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଆଲୋଚନା କରାଯିବା ସହିତ ଏହି ଦିଗରେ ମିଳିମିଶି କାମ କରିବାକୁ ଶ୍ରୀମତୀ ସିଂ ଅନୁରୋଧ କରିଥିଲେ। ରାୟଗଡ଼ା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନମନ ଏବଂ ଧରତୀ ଆବା ଗ୍ରାମ ଉତ୍କର୍ଷତା ଅଭିଯାନ ଉପରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଅଧୀନରେ ଯୋଜନାଗୁଡ଼ିକର ପ୍ରଗତି ମୂଲ୍ୟାଙ୍କନ କରିବା ଏବଂ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ କ୍ଷେତ୍ରରେ ଲାଭର ପରିପୂର୍ଣ୍ଣତା ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ। ମିଳିଥିବା ସୂଚନା ଅନୁସାରେ ବୈଠକରେ ବାସଗୃହ, ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଏବଂ ଅଧିକାରକୁ ନେଇ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଗ୍ରୋ ଇକୋ ଟୁରିଜିମ୍ ପାର୍କ ପ୍ରତିଷ୍ଠା କରାଯିବା ନେଇ ସ୍ଥିର ହୋଇଛି। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଜିଲ୍ଲାପାଳଙ୍କ ସହିତ ପର୍ଯ୍ୟଟନ ପାର୍କ ସ୍ଥାପନ କରିବା ନେଇ ଆଲୋଚନା କରିଛନ୍ତି। ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରର 130 ହେକ୍ଟର ଜମିରୁ 5 ହେକ୍ଟର ଜମିରେ 25 କୋଟି ଟଙ୍କା ବ୍ୟୟରେ ବୃହତ ଜଳାଶୟ ଖନନ କରାଯାଇ ମାଛ ଚାଷ, ବୋଟିଂ ବ୍ୟବସ୍ଥା ସହିତ କୁକୁଡ଼ା ଓ ଛତୁ ଚାଷ, ଖତ ଉତ୍ପାଦନ, ଔଷଧୀୟ ବୃକ୍ଷରୋପଣ ପାଇଁ ବ୍ୟବସ୍ଥା କରାଯିବ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 4-5 ଦିନ ମଧ୍ୟରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ବିକାଶରେ ପଶ୍ଚିମ ଓଡ଼ିଶାର ଯୋଗଦାନ ରହିଛି, କହିଲେ ନୀତି ଆୟୋଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ। ଆଉ କିଛି ସମୟ ପରେ ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 2 ପରୀକ୍ଷାଫଳ। ରାଜ୍ୟରେ ନ୍ୟାୟିକ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ ଏବଂ ଶ୍ରୀଜୀଉମାନଙ୍କର ରାଜେନ୍ଦ୍ରାଭିଷେକ ନୀତିଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ନୀତି ସମ୍ପର୍କରେ ଆଜିର ଛତିଶା ନିଯୋଗ ବୈଠକରେ ହେବ ଆଲୋଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। नमस्कार।